ମାଉସୀ କୁଆଡେ ଯାଉଛ? ଡାକଘରକୁ RTI ଆବେଦନ ଫର୍ମ ପାଇଁ ପୋଷ୍ଟାଲ ଅର୍ଡର ଆଣିବାକୁ। ଜନଧନ ଯୋଜନା ବିଷୟରେ କିଛି ସୂଚନା ଦରକାର। ସୂଚନା ମୁଁ ଦେଇଦେଉଛି ମାଉସୀ। ଜନଧନ ଯୋଜନା ମାନେ ଜିରୋ ବାଲାନ୍ସରେ ଆକାଉଣ୍ଟ ଖୋଲି ହେବ। ଡେବିଟ୍ କାର୍ଡ ସାଥିରେ 1,00,000 ଟଙ୍କାର ଦୁର୍ଘଟଣା ବୀମା, 5,000 ପର୍ଯ୍ୟନ୍ତର ପ୍ରତି ପରିବାର ଓଭରଡ୍ରାଫ୍ଟ ସୁବିଧା, ଆଉ ଯଦି 26 ଜାନୁଆରୀ ଆଗରୁ ଖାତା ଖୋଲିବ ତାହେଲେ 30,000 ଟଙ୍କାର ଲାଇଫ୍ କଭର। ଏତେ ସବୁ କଥା ଜାଣିଲୁ କେମିତି? ଏ ସବୁ ସୂଚନା ଟେଲିଭିଜନ, ରେଡିଓ ଆଉ ଖବରକାଗଜରୁ ସହଜରେ ମିଳେ। ଯଦି ଏ ବିଷୟରେ ଆଉ କିଛି ତଥ୍ୟ ଦରକାର ତାହେଲେ ଆମେ ୱେବସାଇଟୁ www.pmjdy.gov.in ରୁ ପାଇପାରିବା, କିମ୍ବା ଫୋନ ନମ୍ବର 1800110001 କିମ୍ବା 1800110011 ରେ ଯୋଗାଯୋଗ କରିପାରିବା। ସୂଚନା ଅଧିକାର ଅନୁଯାୟୀ ସରକାର ନିଜେ ହିଁ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାନ୍ତି, ଯାହାଫଳରେ କୌଣସି ଆବେଦନ କରିବା ଦରକାର ପଡ଼େନି। ଏବେ କୁଆଡେ ଯାଉଛ ମାଉସୀ? ବ୍ୟାଙ୍କ ଖାତା ଖୋଲିବାକୁ।
ସୂଚନା ଅଧିକାର ଅନୁସାରେ ସମସ୍ତ ତଥ୍ୟ ଆପଣଙ୍କ ହାତରେ, ଆଉ ସୂଚନା ପାଇବାର ଅଧିକାର ସର୍ବଦା ଆପଣଙ୍କ ସାଥିରେ। ଭାରତ ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଜନହିତରେ।